ଜୟ ଲଙ୍କପତି ଦଶାନନଙ୍କର,
ଜୟ
ଲଙ୍କପତି ଦଶାନନଙ୍କର,
ଜୟ
ଲଙ୍କପତି ଦଶାନନଙ୍କର,
କିନ କଲା ପପି ମେଘନାଥ, ଦେଖୁ ଦେଖୁ ବିନାଶିଲା ମାତା ଜାନକୀରେ, ରେ ଦଗ୍ଧ ହୃଦୟ ଫଟିଯା ଫଟିଯା ବେଗେ ତୁହି, ପ୍ରାଣ ପକ୍ଷୀ ପଳା ଛାଡ଼ି ହୃଦୟ ପିଞ୍ଜରି, ନ ପାରିଲି ନ ପାରିଲି ରକ୍ଷା କରି ମାତା ଜାନକୀଙ୍କୁ, ପ୍ରଭୁଙ୍କୁ ମୋର ବେଗେ ଦିଏ ସମ୍ବାଦ, ମାତା ଜାନକୀ ମାତା ଜାନକୀ।
ଲଙ୍କପତି ସଖ ବିଭୀଷଣ,
ଆଦେଶ କରନ୍ତୁ ପ୍ରଭୁ।
ପାରିବିନି ପାରିବିନି ସଖା, ସହି ଆଉ ସୀତାର ବିଚ୍ଛେଦ, ଯେସନେ ପଶ୍ଚିମ ଦିଗେ ଅସ୍ତ ଗଲେ ରବି, ଅନ୍ଧକାର ଘୁଟିଯାଏ ଅବନି ମଣ୍ଡଳେ, ସେହିପରି ମୋ ହୃଦ ଆକାଶେ ଅସ୍ତ ଏବେ ଉତ୍ସାହ ତପନ। କହରେ ଲକ୍ଷ୍ମଣ, ଅଯୋଧ୍ୟାକୁ ଫେରିଗଲେ ମାତା ଗଣେ କି ଦେବା ଉତ୍ତର?
ହେ ଅଗ୍ରଜ, ଚିତ୍ତୁ ଚିନ୍ତା ତେଜନ୍ତୁ ଏକ୍ଷଣୀ, ସବୁଦିନ ଯାଏ ନାହିଁ ସମାନ ଥରାରେ, ଦିନ ପରେ ରାତି, ରାତି ପରେ ଦିନ, ଏହା ବି ଲିହିଛନ୍ତି କାଳେ କାଳେ, ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ, ଆମ୍ଭ ଭାଗ୍ୟ ନ ଘଟିବ କିମ୍ପା? ଏଇ ତ ଏଇ ଦିଗେ ଆସନ୍ତି ମାରୁତି, ମୁଖ ତାର ଦେଖାଯାଏ ଶ୍ରୀହୀନ ମଳିନ, ଅଘଟଣ କିଛି ଅବା ଘଟିଲା କି ଆଉ?
ପ୍ରଭୁ ରାଜୀବ ଲୋଚନ, ପ୍ରଣାମ ଚରଣେ।
ବଚ୍ଛ ହନୁ ବେନି ନେତ୍ରେ କିମ୍ପା ତୋର ଅଶ୍ରୁ, କାହା ସଙ୍ଗେ ଘଟିଲା ବିବାଦ, ଅବାକେଇ କରିଅଛି ରାମ ନାମ ନିନ୍ଦା?
ପ୍ରଭୁ ରାଜୀବ ଲୋଚନ, କହିଲେ ବିଦିନ ହେବ ହୃଦ, ରାକ୍ଷସ କୁଳ କଳଙ୍କ ମୂଢ଼ ଇନ୍ଦ୍ରଜିତ, ବସାଇଣ ରଥେ ଦେବୀ ଜାନକୀଙ୍କୁ ମିଳିଲା ଆକାଶ ମାର୍କେ ପଶ୍ଚିମ ଦୁଆରେ, ବାମ କରି ଧରି ମାତା କେଶ କଟୁବାଣୀ କହିଲା ଅନେକ, କାନ୍ଦି କାନ୍ଦି ମାତା ମୋତେ କହିଲେ ଆକୁଳେ, ରଖ ରଖ ହନୁ ଦନୁଜ ହାତରୁ, ଯେତେ ଯେତେ ଧର୍ମପଥ ଦେଖାଇଲି ତାକୁ, ନ ମାନିଲା ନ ମାନିଲା ମେଘନାଦ ମୋ ବିନୟ ଭାଷା, ରାଗେ ହୋଇ ଅତ୍ୟନ୍ତ ପ୍ରଚଣ୍ଡ କାଟି କାଟି ଫିଙ୍ଗି ଦେଇଗଲା ମାତା ଜାନକୀରେ। ହାଏ ହାଏ ଜନକ ନନ୍ଦିନୀ ସୀତେ, ଛାଡ଼ିଗଲୁ ପ୍ରିୟା ଶେଷେ ଅଭାଗା ରାମକୁ, ଅନୁଜ ଲକ୍ଷ୍ମଣ ସୀତା ବିନା ଆଉ ନାହିଁ କାର୍ଯ୍ୟ ଏ ଜୀବନେ।
ଅଯୋଧ୍ୟାକୁ ଫେରି ଯାରେ ଭାଇ, ଅଯୋଧ୍ୟାକୁ ଫେରି ଯାରେ ଭାଇ, ଜାନକୀହୀନ ଜୀବନେ ଆଉ ପ୍ରୟୋଜନ ନାହିଁ, ଅଯୋଧ୍ୟାକୁ ଫେରି ଯାରେ ଭାଇ, ଅଯୋଧ୍ୟାକୁ ଫେରି ଯାରେ ଭାଇ। ଚଳ ଚଞ୍ଚଳ ଏ କ୍ଷଣେ, ସଙ୍ଗେ ଘେନି ବିଭୀଷଣେ, ଚଳ ଚଞ୍ଚଳ ଏ କ୍ଷଣେ, ସିଂହାସନେ କରଣର ସାଇ, ଆଉ ଲଙ୍କାରେ ନରେଶ ଆଉ ନାହିଁ ରଣେ ଆସ, ବନବାସେ ଘମୁଥିବି ମୁଁ, ଅଯୋଧ୍ୟାକୁ ଫେରି ଯାରେ ଭାଇ। ମୈତ୍ର କିସ୍କିନ୍ଦା ଚଳ ସଙ୍ଗେ ଘେନି କପିବଳ, ମୈତ୍ର କିସ୍କିନ୍ଦା ଚଳ ସଙ୍ଗେ ଘେନି କପିବଳ, ଅତୁଳ ଐଶ୍ୱର୍ଯ୍ୟ ଗୁଞ୍ଜ ଯା। करमे नाही सुख वैष्णव विकले बस अयोध्या को फेरी जरे भाई जानकी न जीवने आउ प्रयोजन नाही अयोध्या को फेरी जरे भाई अयोध्या को फेरी जरे भाई
प्रभु रघुमणि अस्थिर होण आउ नकर रोदन विचारी कार्य करिले न घटे दुर्गति सहजे तो बन पशु अटे हनुमान राक्षसंक माया काहू से पारिब जाणी तेणु मानि मोर परामर्श अशोक कानन हनु जाऊ बेग होई देखि आसु सीता तहि अछंति कि नाही
जरि मारुति आणु बेगे जानकी संवाद तो फिरिबा जाय एठी करुछु अपेक्षा
आदेश तव शिरोधार्य प्रभु এই ক্ষণে যাচ্ছি মু আকাশ মার্গরে অল্প ক্ষণে আনিদেবি সীতাঙ্ক খবর প্রভু রাজীব লোচনঙ্কর জয় হো
কহ বচ্ছ হনু কহ বেগে সীতাঙ্ক খবর প্রিয়কু মু দেখিলু কি অশোক কাননে
প্রভু তবা দেশে প্রবেশিলি অশোক কাননে দেখিলা মাত্রকে মাতা পচারিলে আগে তব শরীর মঙ্গল
তুমি তাঁকু কি উত্তর দিল হনুমান
রাজীব লোচন মুহি কহিলি সকল রাজীব লোচন মুহি কহিলি সকল শুনিন মো বাণী মাতা কহিলে বিকল
ধন্য বচ্ছ পবন নন্দন তোহ যোগে আজি মোর রহিলা এই প্রাণ ধন্য লঙ্কপতি বিভীষণ বুদ্ধিদাতা তুম্ভে মোর সদা তব যোগে বহু কার্য হইছি সফল তব বুদ্ধি বলে মুই বধিপি রাবণ এক্ষণি উপায় কুহ কি করিবি সখা
রাঘবেন্দ্র কর্তব্যরে ত্রুটি খেলে না কর কদাপি পাপমতি রাবণ নন্দন মায়া সীতা কাটিবার মনে করি আন্ত প্রবেশীণ বিকুম্ভিলা গৃহে করুব যজ্ঞ আয়োজন এ সময়ে পঠাও লক্ষণে যিবু আম্ভে যজ্ঞশালা পাশে পূর্ণাহুতি নসরণী নাসিবু রাক্ষসে পূর্ণাহুতি পরে অগ্নিদেবী রথ এক নাম তার দেবতা দলন ସେଇ ରଥେ ଚଢ଼ିଲେ ପାମର କାହାରି ନିସ୍ତାର ନାହିଁ ଇନ୍ଦ୍ରଜିତ ହସ୍ତୁ। ବେଗେ ଆଜ୍ଞା କର ଦାସରଥୀ, ଅବିଳମ୍ବେ ଯିବୁ ଆମ୍ଭେ କୁମ୍ଭୀଳା ସ୍ଥଳେ।
ସଖା ବିଭୀଷଣ, ନ କହ ତୁ ଏ ଦାରୁଣ କଥା, କିସା ହସେ ତବ ସଙ୍ଗେ ପଠାଇ ବିଲକ୍ଷଣକୁ ନିକୁମ୍ଭୀଳା ଗୃହେ। ଜାଣଇ ମୁଁ ଇନ୍ଦ୍ରଜିତ ବଳ, ଏକୁଟିଆ ପଠାଇ ତାହାକୁ ପ୍ରାଣ ଧରି ରହିବି କେମନ୍ତେ।
ହେ ରଘୁବଂଶ ନାଥ, କାତର ନ ହୁଅ କେବେ ତୁହି, କେଉଁ କଥା ଭାବି ଏତେ ହେଉଅଛ ଭୀତ। ଆଶଙ୍କା ନ କରି ଚିତ୍ତେ ପେଶ ଲକ୍ଷ୍ମଣଙ୍କୁ, ରାକ୍ଷସ ବିନାଶୀ ବୀର ଆସିବ ସତ୍ତରେ।
ଦୈବବାଣୀ ଶୁଣିଲ ତ ପ୍ରାତ, ନ କରି ଆଶଙ୍କା ପଦଧୂଳି ଦିଅ ସିରେ, ଇନ୍ଦ୍ରଜିତ ନାମ ଆଜି ଲୁଚିବ ଧରାରୁ, ପୁତ୍ରହୀନ ହେବ ନିଶ୍ଚେ ଦଶାନନ ଆଜି, କେବଳ ରାବଣ ଅବଶେଷକୁ ରହିଣ ତବକରେ ହୋଇବ ସଂହାର। ଏବେ ଆଜ୍ଞା ଦିଅନ୍ତୁ ଅଗ୍ରଜ, ଅବହେଳେ ଇନ୍ଦ୍ରଜିତେ ଆସିବି ମୁଁ ଚିଣି।
ସଖା ବିଭୀଷଣ, ପ୍ରାଣରୁ ଅଧିକ ମୋର ପ୍ରିୟ ଲକ୍ଷ୍ମଣକୁ ସମର୍ପଣ କଲି ତବ ହସ୍ତେ, ଦେଖ ଦେଖ ଯେହ୍ନେ ନିରାପଦେ ଫେରିପାଏ ତାକୁ।
କିମ୍ପା ଚିନ୍ତା କର ଚିନ୍ତାମଣି, ନିଶ୍ଚୟ ଫେରିବେ ବୀର ରଣ ଜୟ କରି। ଚାଲ ଶୀଘ୍ର ସେନା ଗଣେ, ନ କରି ବିଳମ୍ବ।
ଜୟ ରଘୁବୀର ରାମଚନ୍ଦ୍ରଙ୍କର
ଜୟ,
ଜୟ ରଘୁବୀର ରାମଚନ୍ଦ୍ରଙ୍କର
ଜୟ,
ଜୟ ରଘୁବୀର ରାମଚନ୍ଦ୍ରଙ୍କର
ଜୟ।
ମା ମହେଶ ମୋହିନୀ ପରାତ୍ପରା ଦେବୀ ମାହେଶ୍ୱରୀ, ସାହା ହୁଅ ଭାଇକି ମୋହର।
ହେ ଲଙ୍କପତି ବିଭୀଷଣ, କହ ଏହା ଅଟେ କେଉଁ ସ୍ଥାନ? ଦେଶେ ଅତି ମନୋରମ ପରମ ପବିତ୍ର, ଋଷ୍ୟାଶ୍ରମ ହୋମାନଳୁ ଯେଉଁପରି ଭାସିଆ ସେ ପୋଡ଼ାଘୃତ ସୁରଭି ସୁବାସ, ସେହିପରି ଧୂମକୁଣ୍ଡଳୀରେ ପୁରିଛି ସ୍ଥାନ।
ବୀର ଲକ୍ଷ୍ମଣ, ଲଙ୍କା କଟକର ଏହା ବିଜୟ ମଣ୍ଡଳ, ଏହି ସ୍ଥାନେ ଜାଗ କରି ବୀର ମେଘନାଦ ଅଗ୍ନିଦେବ ଠାରୁ ଲଭେ ବିଶ୍ୱଜୟୀ ବର, ଏହାରି ପ୍ରସାଦେ ବୀର ଇନ୍ଦ୍ରକୁ ଚିଣିଛି, ତେଣୁ ଏହି ଗଡ଼ ନାମ ଅଟେ ନିକୁମ୍ଭୀଳା।
ଗଡ଼ ନାମ ନିକୁମ୍ଭୀଳା, ରଥି ଏଥି ଦୈତ୍ୟ ମେଘନାଥ। ଧନ୍ୟରେ ଦାନବ, ଧନ୍ୟ ତୋର ପିତାମାତା, ଧନ୍ୟ ତ ଜୀବନ, ବିଶ୍ୱ ଜୟ କରିବାକୁ ପାଞ୍ଚି ନାନାକୁଟ ଖଞ୍ଜି ଅଛୁ ବିବିତ କୌଶଳ। ଯେଉଁ ଦେବତାମାନଙ୍କୁ ପିଅର ତୋହର ଦାସ ସମ ଖଟାଇଛି ଚରଣ ସେବାରେ, ତାହାରି କୁମର ହୋଇ ନିଜ ସ୍ୱାର୍ଥ ଲାଗି ସେହି ଦେବତାମାନଙ୍କୁ ପୁଜି ଭକତିରେ ମାଗିନେଉ ବିଶ୍ୱ ଜୟୀବର। କହ ଲଙ୍କପତି, କି ଉପାୟ ରୋଥିବା ଏ ଗଡ଼?